ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର, ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାଥି ହିତାଧିକାରୀମାନଙ୍କୁ ଦେଲେ 17 ନମ୍ବର କିସ୍ତି। କହିଲେ ଦେଶର ଚାଷୀମାନଙ୍କର ଆୟ ବଢ଼ାବାଟା ତାଙ୍କର ସରକାରଙ୍କର ପ୍ରାଥମିକତା। ବରଗଡ଼ନ ହୋଇଥିବାର ପିଏମ୍ କିଷାନ ଉତ୍ସବ ଦିବସଟି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। 17 ନମ୍ବର ବିଧାନସଭାର ନୂଆକରି ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ଶପଥ ଗ୍ରହଣ ହେଲା ମୂଲ। ଆଇବା ଗୁରୁବାର ଦିନ ହେବା ବାଚସ୍କତି ନିର୍ବାଚନ। ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟ ଖୋଲିବେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଆଉ ରାଜ୍ୟର 3ଟା ଜିଲ୍ଲାନୁ ଡିପ୍ଥେରିଆ ସଂକ୍ରମଣ ଥି ଯାଇଛି 5 ଜଣଙ୍କର ଜୀବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ 17 ନମ୍ବର କିସ୍ତି ଦେଇଛନ୍। ଉତ୍ତରପ୍ରଦେଶର ବାରଣାସୀଠାରେ ହୋଇଥିବାର ଗୋଟିଏ ସ୍ୱତନ୍ତ୍ର ସମାରୋହଟି ଶ୍ରୀ ମୋଦି ଡିବିଟି ଜରିଏ 9,26,00,000 ଅତକା ହିତାଧିକାରୀମାନଙ୍କର ଆକାଉଣ୍ଟକେ ପାଖାପାଖି 20,000 କୋଟି ଟଙ୍କା ଦେଇଛନ୍। ଏହି ସମାରୋହଟି ଦେଶର 30,000 ଅତକା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ବିଲ୍ କୃଷି ସଖୀ ଭାବେ ପ୍ରମାଣପତ୍ର ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ ଭାରତକେ ପୃଥିବୀର 3 ନମ୍ବର ବଡ଼ ଅର୍ଥନୀତି ପରିଣତ କରବାରକେ କୃଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା। ଦେଶର କୃଷକଙ୍କର ଆୟ ବଢ଼ାବାର ତାଙ୍କର ସରକାରଙ୍କର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଦେଶର ଚାଷୀମାନଙ୍କର ଆୟ ବଢ଼ାବାର ଲାଗି ତାଙ୍କର ସରକାର ନେଇଥିବାର ପଦକ୍ଷେପ ବାବଦେ ଶ୍ରୀ ମୋଦି କହିଛନ୍ତି ଯେ ପୂର୍ବାଞ୍ଚଳ ଇଲାକାନୁ ଯୋଗାଯୋଗ ବଢ଼ବାରନୁ ବିକାଶର ନୂଆ ରାସ୍ତା ଖୋଲବାରକେ ଯାଉଛି। ଖାଲି ବିକଶିତ ଭାରତ ସଂକଳ୍ପ ଯାତ୍ରା ଜରିଏ ପିଏମ୍ କିଷାନ ଯୋଜନାଥି 1 କୋଟିନୁ ଅତକା ଚାଷୀ ଯୋଡ଼ି ହୋଇଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସେନ୍ତା ତାଙ୍କର ସରକାରଙ୍କର ପ୍ରାଥମିକତା ଉପରେ ଆଲୋକପାତ କରିକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗରିବ ଲୋକର ଲାଗି ଘର ଆର୍ ଚାଷୀମାନଙ୍କର ଉନ୍ନତିକେ ଧ୍ୟାନ ଦେଇକରି ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ତୃତୀୟ ଇନିଂସ ମୁଲ କରିଛନ୍। ସେ କହିଛନ୍ତି ଯେ
सशक्तिकरण से की है। सरकार बनते ही सबसे पहला फैसला किसान और गरीब परिवारों से जुड़ा फैसला लिया गया है। देश भर में गरीब परिवारों के लिए 3 करोड़ नए घर बनाने हो या फिर पीएम किसान सम्मान निधि को आगे बढ़ाना हो, ये फैसले करोड़ों करोड़ों लोगों की मदद करेंगे।
ଏହି ସମାରୋହଟି ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଆର୍ ମନ୍ତ୍ରୀମାନେ ଭିଡ଼ିଓ କନ୍ଫରେନ୍ସିଂ ଜରିଏ ସାମିଲ ହୋଇଥିଲେ। ସେନ୍ତା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଆର୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆର୍ ଅଲଗା ଅତିଥିମାନେ ଉପସ୍ଥିତ ଥିଲେ। ଏଣୁ ଜଣାଇ ଦିଆଯାଇପାରେ ଯେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାଥି ହିତାଧିକାରୀମାନଙ୍କୁ ବଛରକ 3ଟା ଖେପେ 6,000 ଟଙ୍କା ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 17 ନମ୍ବର କିସ୍ତି ଚାଷୀମାନଙ୍କର ଆକାଉଣ୍ଟକେ ଦେବାର ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ ପିଏମ୍ କିଷାନ ଉତ୍ସବ ଦିବସ ପାଳନ ହୋଇଛି। ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆନୁ ହୋଇଥିବା ଉତ୍ସବଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲାନ 1,29,000 ଚାଷୀ ଏହି ଯୋଜନାଥି 17 ନମ୍ବର କିସ୍ତି ପାଇଛନ୍। ଏହି କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର ମହାନନ୍, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଉପସ୍ଥିତ ଥିଲେ। ସେନ୍ତା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିବାର ପିଏମ୍ କିଷାନ ଉତ୍ସବ ଦିବସ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ସହିତ ଜିଲ୍ଲାପାଳ ଆର୍ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାନ 1,22,000 ଚାଷୀ ଏହି ଯୋଜନାଥି 17 ନମ୍ବର କିସ୍ତି ପାଇଛନ୍। ସେଆଡ଼େ ରାଜ୍ୟର ଅଲଗା ଜିଲ୍ଲାମାନଙ୍କେ ହୋଇଥିବା କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆର୍ ଅଲଗା ମନ୍ତ୍ରୀମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଆଉ ମିଲେଟ୍ସ ବିଷୟ ସଚେତନତା ସୃଷ୍ଟି କରିକରି ଗୋଟିଏ ସୁସ୍ଥ ସମାଜ ଗଠନ କରବାର ଲାଗି ନେତୃତ୍ୱ ନେବାରକେ ଗ୍ରାମ ପଞ୍ଚାୟତ ମୁଖ୍ୟମାନଙ୍କୁ ଆହ୍ୱାନ ଦେଇଛନ୍। ଗ୍ରାମ ପ୍ରଧାନମାନଙ୍କୁ ଚିଠି ଲେଖିକରି ପ୍ରଧାନମନ୍ତ୍ରୀ ପଞ୍ଚାୟତ ପରିସର, ବିଦ୍ୟାଳୟ, ଅଙ୍ଗନବାଡ଼ି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଉ ଅଲଗା ଜାଗାମାନଙ୍କେ ଯୋଗଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିବାର ଲାଗି ପରାମର୍ଶ ଦେଇଛନ୍। ସେ କହିଛନ୍ ଯେ ଏଥିଲାଗି ଲୋକମାନେ ଖାସକରି ଯୁବବର୍ଗ ସ୍ଥାୟୀ ଆଉ ଚାପମୁକ୍ତ ଜୀବନଶୈଳୀ ଅନୁସରଣ କରିବାରକେ ପ୍ରେରିତ ହେବେ। 17 ନମ୍ବର ବିଧାନସଭାର ନୂଆକରି ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ଶପଥ ଗ୍ରହଣ ଆଜ ମୂଲ ହୋଇଛି। ଆଇବା କାଲଭିଲ୍ ହେବାରକେ ଥିବା ଏହି କାର୍ଯ୍ୟକ୍ରମଟି କାମଚଲା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଦସ୍ୟମାନଙ୍କୁ ଶପଥ ପାଠ କରାବେ। ପହିଲା ଆଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ନେବାର ଉତ୍ରୁ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆର୍ ପ୍ରଭାତୀ ପରିଡ଼ା ଶପଥ ନେଇଥିଲେ। ସେନ୍ତା ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ରବି ନାୟକ, ସୂର୍ଯ୍ୟବଂଶୀ ସୁରଜ, ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍କ ସହିତ ଶାସକ ବିଜେପି ଦଳର ବହୁତ ସଦସ୍ୟ, ଆଘର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସର ତାରାପ୍ରସାଦ ବାହିନୀପତି ପ୍ରମୁଖ ଶପଥ ନେଇଛନ୍। ଆଇବାକାଲ ଉପରବେଲା 5 ବଜେ ତକ୍ ଏହି ଶପଥ ଗ୍ରହଣ ସମାରୋହ ହେବା। 3 ଦିନ ଧରିକରି ହେବାରକେ ଥିବାର ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନଟି ଆଇବା ଗୁରୁବାର 20 ତାରିଖ ଦିନ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ହେବା। ଆଇବାକାଲ ମଧ୍ୟାହ୍ନ 12 ବଜେ ତକ୍ ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ ସମୟସୀମା ଧାର୍ଯ୍ୟ କରାଯାଇଛି। ସାମାଜିକ ଗଣମାଧ୍ୟମ ଜରିଏ ସ୍ୱାସ୍ଥ୍ୟସେବାକେ ବରକସ କରିବାର ଲାଗି ରାଜ୍ୟ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ନିଷ୍ପତ୍ତି ନେଇଛି। ଏଥିଲାଗି ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟ ଖୋଲିବାରକେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଉ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଏହି ଆକାଉଣ୍ଟ ଜରିଏ ଯେନ୍ ଅଭିଯୋଗ ଆସବା ତାର ତୁର୍ତ୍ତି ସମାଧାନ ଉପରେ ହାସ୍ପାତାଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ଆଇବା 3 କାର୍ଯ୍ୟଦିବସ ଭିତରେ ଏହି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଖୋଲିବାର ବାବଦେ ସବୁ ସୂଚନା ବିଭାଗକେ ପଠାବାର ଲାଗି କୁହାଯାଇଛି। ଏନୁ ଜଣାଇ ଦିଆଯାଇପାରେ ଯେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ମୁକେଶ ମହାଲିଙ୍ଗ ଦାୟିତ୍ୱ ନେବାର ଉତ୍ରୁ ବିଭାଗର ଭିନ୍ ଭିନ୍ କାମ ଉପରେ ସମୀକ୍ଷା କରିଥିଲେ। ଏତାର ଉତ୍ରୁ ସାମାଜିକ ଗଣମାଧ୍ୟମ ଏକ୍ସଥି ସବୁ ଜିଲ୍ଲା ମେଡିକାଲର ଆକାଉଣ୍ଟ ଖୋଲିବାର ଲାଗି ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର 3 ଜିଲ୍ଲାନୁ 21 ଜଣ ଡିପ୍ଥେରିଆ ରୋଗୀ ଚିହ୍ନଟ ହୋଇଥିବାର ଜଣାପଡ଼ିଛି। ଏହି ଜିଲ୍ଲାମାନେ ହେଲା କଳାହାଣ୍ଡି, ରାୟଗଡ଼ା ଆର୍ କୋରାପୁଟ। ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁସାରେ ଏହି ରୋଗଥି ଏଛେନ୍ତକ 5 ଜଣଙ୍କର ଜୀବନ ଯାଇଛି ଆଉ ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାର ସେ କହିଛନ୍। ରାୟଗଡ଼ାନୁ 15 ଜଣ ଡିପ୍ଥେରିଆ ରୋଗୀ ଚିହ୍ନଟ ହୋଇଥିବାର ବେଳେ କୋରାପୁଟର ବନ୍ଧୁ ଗାଁନୁ ଜଣେ ଆର୍ କଳାହାଣ୍ଡିନୁ 5 ଜଣ ରୋଗୀ ଚିହ୍ନଟ ହୋଇଛନ୍ ବୋଲି ଡାକ୍ତର ମିଶ୍ର କହିଛନ୍। ସେ କହିଛନ୍
ଦୁଇଟା ଜିନିଷ ହେଇପାରେ, ଗୋଟେ ଆଇଦର ଷ୍ଟ୍ରେନ୍ ଚେଞ୍ଜ ହେଇପାରେ କିମ୍ବା ଗୋଟେ ହେଇପାରେ ଇମ୍ୟୁନିଟି ଡେଫିସିଏନ୍ସି ରହିପାରେ। ଭ୍ୟାକ୍ସିନେସନରେ କେଉଁଠି ଲାଗୁନି, ଆମେ ସବୁ ଷ୍ଟଡି କରୁଛୁ କ'ଣ ଅସୁବିଧାଟା ହେଇଛି। ବହୁତ ସମୟରେ ହୁଏ କ'ଣ, କିଛି ଦିନ ପରେ ଇମ୍ୟୁନିଟି କମିଯାଏ। ଆକ୍ଚୁଆଲି ଆଣ୍ଟିବଡି ଟୁ ଦି ଡିପ୍ଥେରିଆ ବ୍ୟାକ୍ଟେରିଆ ବଡିରେ ଆମେ ପ୍ରଡ୍ୟୁସ୍ କରୁ, ଯେଉଁଟାକି ପ୍ରିଭେଣ୍ଟ କରେ ଏକୁ। ତେଣୁ ଡରିବାର କିଛି ନାହିଁ, ଅଧିକାଂଶ ଲୋକ ଆମର ଭ୍ୟାକ୍ସିନେଟେଡ୍ ଅଛନ୍ତି ଆଉ ଭ୍ୟାକ୍ସିନେଟେଡ୍ ଲୋକଙ୍କୁ ହେବାର ଚାନ୍ସ ବହୁତ କମ୍। ତଥାପି ଯେଉଁମାନେ ଏକ୍ସପୋଜ୍ ହେଉଛନ୍ତି, ଆମେ ତାଙ୍କୁ ଆଣ୍ଟିବଡି ଇଜ୍ ଭେରି ସସେପ୍ଟେବୁଲ୍ ଟୁ ଆଣ୍ଟିବାୟୋଟିକ୍। ଏହି ଜୀବାଣୁଟା ଆଣ୍ଟିବାୟୋଟିକ୍ ଦ୍ୱାରା ସମ୍ବଳ ନିପାତ ହେବାର ସମ୍ଭାବନା ଭଲ।
ପବନଥି ସଂକ୍ରମିତ ହେଉଥିବାର ଏହି ରୋଗର ମୁକାବିଲା କରିବାର ଲାଗି ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବାର ସହିତ ହାତ ଧୋଇବାର ବାଗିର ନିୟମ ପାଳନ କରିବାର ଲାଗି ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଏ ଗଭ୍ ଓପନ୍ ଫୋରମ୍ଥି ପ୍ରଧାନମନ୍ତ୍ରୀ ଲୁକର୍ଠାନୁ ଆଇବା 28 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଏତାରଛଡ଼ା ମାହାଲିଆ ଫୋନ୍ ନମ୍ଘର 1800117800 କେ ଡାଏଲ କରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀ ରେକର୍ଡ କରାଇପାରେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ତାର ପ୍ରସାରଣ କରାଯିବା। ବଲାଙ୍ଗୀର ଜିଲ୍ଲାନ ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ ଆଜିଠାନୁ ମୂଲ ହୋଇକରି ଜୁଲାଇ 3 ତାରିଖ ତକ୍ ଚାଲବା। ଏହି ସଚେତନତା ଦିବସ ପାଳନ କରିବାର ଲାଗି ଆଜି ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ତରଫ ଗୋଟିଏ ବୈଠକ ହୋଇଯାଇଛି। ଏହି ବୈଠକଟି ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ଅଧ୍ୟକ୍ଷତା କରିଥିଲେ। ଏଛେନ୍ ସିକିଲ୍ ସେଲ୍ ରୋଗ ଆର୍ ରୋଗୀ ବାବଦେ ଲୋକଙ୍କୁ ସଚେତନ କରାଯାଇକରି ଏଟାକେ ଆୟତ କରିବାର ଲାଗି ପ୍ରଚାର ପ୍ରସାର ଉପରେ ଜୋର୍ ଦେବାରକେ ଶ୍ରୀ ସେଠୀ ବୈଠକଟି ସବୁ ଅଧିକାରୀଙ୍କୁ କହିଥିଲେ। ଏହାଦେ ପାଣିପାଗ। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 2-3 ଦିନ ଭିତରେ ସକ୍ରିୟ ହେବା। ହେଲେ ମୌସୁମୀ ଡେରିଥି ପହଞ୍ଚିଥିବାନୁ ଆଇବା କାଲି ତ ଗରମ ଆଉ ଗୁଲଗୁଲି ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସେଆଡ଼େ ଆଇବାକାଲ ସମ୍ଭଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୂଆପଡ଼ା, ସୋନପୁର, ଝାରସୁଗୁଡ଼ାର ଗୋଟେ ଯୋଡ଼େ ଜାଗାନ ଧୋକାଧନ୍ଦୀ ସହିତ ବର୍ଷା ହେବା ବୋଲି ସୂଚନା ମିଳିଛି। ଆଜି ରାଜ୍ୟର ସବୁନୁ ଜହତାତି ନୂଆପଡ଼ାନ 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାତି ହିତାଧିକାରୀମାନଙ୍କୁ ଦେଲେ 17 ନମ୍ବର କିସ୍ତି। ବରଗଡ଼ନ ହେଥିବାର ପିଏମ୍ କିଷାନ ଉତ୍ସବ ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। 17 ନମ୍ବର ବିଧାନସଭାର ନୂଆକରି ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ଶପଥ ଗ୍ରହଣ ହେଲା ମୂଲ। ଆଇବା ଗୁରୁବାର ଦିନ ହେବା ବାଚସ୍କତି ନିର୍ବାଚନ। ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟ ଖୋଲିବେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଆଉ ରାଜ୍ୟର ତିନିଟା ଜିଲ୍ଲାନୁ ଡିପ୍ଥେରିଆ ସଂକ୍ରମଣ ଯାଇଛି 5 ଜଣଙ୍କର ଜୀବନ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।